ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତ ଓ ଫିଜି ମଧ୍ୟରେ ସ୍ୱାସ୍ଥ୍ୟ ସାମର୍ଥ୍ୟ ଓ ବୃହତ ପ୍ରକଳ୍ପ ସମ୍ପର୍କିତ ତିନୋଟି ବୁଝାମଣାପତ୍ର ସ୍ୱାକ୍ଷରିତ। ସମ୍ବିଧାନର 130ତମ ସଂଶୋଧନ ନେଇ ବିରୋଧୀ ଦଳଗୁଡ଼ିକର ପ୍ରତିବାଦକୁ ସମାଲୋଚନା କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ। ଗୁଜରାଟର ଅହମ୍ମଦାବାଦରେ ଆଜି 5,400 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ଏବଂ ନିଜ ଜନ୍ମସ୍ଥାନ ଲକ୍ଷ୍ନୌରେ ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ଭବ୍ୟ ସ୍ୱାଗତ ଜଣାଇଲେ ଜନସାଧାରଣ। ନୂଆଦିଲ୍ଲୀରେ ଆଜି ଭାରତ ଏବଂ ଫିଜି ମଧ୍ୟରେ ସ୍ୱାସ୍ଥ୍ୟ ମାନକୀକରଣ, ସାମର୍ଥ୍ୟ ନିର୍ମାଣ ଏବଂ ବୃହତ ପ୍ରକଳ୍ପ ସମ୍ପର୍କିତ ତିନୋଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଫିଜି ପ୍ରତିପକ୍ଷ ସିଟେନି ରାବୁକାଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଫିଜିର ରାଜଧାନୀ ସୁଭାରେ ଏକ 100 ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ହସ୍ପିଟାଲ ନିର୍ମାଣ କରାଯିବ। ସେଠାରେ ଜନଔଷଧୀ କେନ୍ଦ୍ର ସ୍ଥାପନ ସହ ଡାଏଲିସିସ୍ ୟୁନିଟ୍ ଏବଂ ସାମୁଦ୍ରିକ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବ। ଶ୍ରୀ ମୋଦି କହିଛନ୍ତି, ଉଭୟ ଦେଶ ସାଇବର ସୁରକ୍ଷା ଏବଂ ତଥ୍ୟ ସୁରକ୍ଷା କ୍ଷେତ୍ରରେ ସେମାନଙ୍କ ଅଭିଜ୍ଞତା ମିଳିତ ପ୍ରୟୋଗ କରିବା ସହ ଫିଜି ପ୍ରଧାନମନ୍ତ୍ରୀ ଆତଙ୍କବାଦ ମନୁଷ୍ୟ ସମାଜ ପାଇଁ ଏକ ବଡ଼ ଆହ୍ୱାନ ବୋଲି ଭାରତର ଆଭିମୁଖ୍ୟକୁ ସମର୍ଥନ ଜଣାଇଛନ୍ତି। ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ଉଭୟ ଦେଶ କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଅନ୍ୟପକ୍ଷରେ ଜଳବାୟୁ ପରିବର୍ତ୍ତନ ଫିଜି ପାଇଁ ଏକ ଗୁରୁତର ବିପଦ ହୋଇଥିବାରୁ ସେହି ପ୍ରସଙ୍ଗରେ ଉଭୟ ଦେଶ ନବୀକରଣୀୟ ଶକ୍ତି ଉପରେ ଏକାଠି କାର୍ଯ୍ୟ କରୁଛନ୍ତି। ଉଭୟ ଦେଶ ଆନ୍ତର୍ଜାତିକ ସୌର ମେଣ୍ଟ, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ଏବଂ ବିଶ୍ୱ ଜୈବ ଇନ୍ଧନ ମେଣ୍ଟରେ ଏକାଠି କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସମ୍ବିଧାନର 130ତମ ସଂଶୋଧନ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହେଉଥିବା ପ୍ରଦର୍ଶନକୁ ସମାଲୋଚନା କରିଛନ୍ତି। ଏକ ସମ୍ବାଦ ସରବରାହ ସଂସ୍ଥା ସହ ସାକ୍ଷାତକାରରେ ଶ୍ରୀ ଶାହା କହିଛନ୍ତି, ବିରୋଧୀ ନେତାମାନେ ଜେଲ୍ରେ ଥିବା ସତ୍ତ୍ୱେ ସରକାର ଗଠନ ଏବଂ ପରିଚାଳନା କରିବାକୁ ଚେଷ୍ଟା କରୁଛନ୍ତି। ଏନେଇ ବିରୋଧୀ ଦଳଗୁଡ଼ିକର ପ୍ରତିବାଦକୁ ଶ୍ରୀ ଶାହା ଅଗଣତାନ୍ତ୍ରିକ ବୋଲି କହିଛନ୍ତି। ସାକ୍ଷାତକାର ସମୟରେ ଶ୍ରୀ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିଲ୍ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଭାରତୀୟ ଜନପ୍ରତିନିଧିତ୍ୱ ଆଇନକୁ ଉଦ୍ଧୃତ କରି ଶ୍ରୀ ଶାହା କହିଛନ୍ତି, ଯଦି କୌଣସି ନିର୍ବାଚିତ ପ୍ରତିନିଧିଙ୍କୁ 2 ବର୍ଷ କିମ୍ବା ତାଠାରୁ ଅଧିକ ସମୟ ପାଇଁ ଦଣ୍ଡିତ କରାଯାଏ, ସେ କ୍ଷେତ୍ରରେ ତାଙ୍କୁ ସଦସ୍ୟ ପଦରୁ ଅବ୍ୟାହତି ଦିଆଯିବ।
ଆଜ୍ ବି ଭାରତ କେ ଜନପ୍ରତିନିଧିତ୍ୱ କାନୁନ ଯୋ ହେ ଉସକେ ଅନ୍ଦର ପ୍ରାବଧାନ ହେ କିସି ବି ଚୁନେ ହୁଏ ପ୍ରତିନିଧି କୁ 2 ସାଲ ୟା ଇସସେ ଅଧିକ ସମୟ କେ ଲିଏ ସଜା ହୋତା ହେ तो वो अपने स्थान से मुक्त हो जाएंगे सांसद के रूप में। अब उस पर हाई कोर्ट की अपील बाकी है, इस पर सुप्रीम कोर्ट की अपील बाकी, मगर एक मॉरल ग्राउंड तय करने के लिए कानून आजादी मिली तब से बना है। क्या कोई मुख्यमंत्री, कोई प्रधानमंत्री या कोई मंत्री जेल में रहकर सरकार चला सकता है क्या? इस देश के लोकतंत्र के लिए शोभारूप है क्या? हम मल्टी पार्टी पार्लियामेंट्री डेमोक्रेटिक सिस्टम में है। जब आपके पास सदन में बहुमत होता है, एक मुख्यमंत्री को किसी भी कारण से जेल में जाना पड़ा, 30 दिन तक जमानत नहीं हुई, तो अब वो पदमुक्त हो जाएंगे, परंतु उनका बहुमत तो बना रहेगा। जैसे ही मुक्त होंगे वो फिर से मुख्यमंत्री बन सकते हैं।
130ତମ ସଂଶୋଧନ ଉପରେ ମିଳିତ ସଂସଦୀୟ କମିଟିକୁ ବୈଠକ କରିବା ବିଷୟରେ ଶ୍ରୀ ଶାହା କହିଛନ୍ତି, ଜେପିସି ତା'ର କାର୍ଯ୍ୟ କରିବ ଏବଂ ଅନ୍ୟମାନେ ସେମାନଙ୍କ କାର୍ଯ୍ୟ କରିବେ।
जेपीसी अपना काम करेगी, मौजूदा लोग काम करेंगे। कल को आप अगर ओपोजिशन अभी से लेकर 4 साल तक कोई काम में सहयोग नहीं देता है तो देश नहीं चलेगा क्या? हम इतना ही कर सकते हैं कि उनको बोलने का मौका दे, उनको बात रखने का मौका दे। अगर वो अपनी बात रखना ही नहीं चाहते, अगर बोलना ही नहीं चाहते, तो देश की जनता भी तो देख रही है ना चीजों को।
ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ଙ୍କ ଇସ୍ତଫା ସମ୍ପର୍କରେ ବିରୋଧୀ ଦଳଗୁଡ଼ିକ ଉଠାଇଥିବା ପ୍ରଶ୍ନ ନେଇ ଶ୍ରୀ ଶାହା କହିଛନ୍ତି, ଶ୍ରୀ ଧଙ୍କଡ଼ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଇସ୍ତଫା ଦେଇଛନ୍ତି। ବିରୋଧୀ ଦଳଗୁଡ଼ିକ ଏହି ପ୍ରସଙ୍ଗକୁ ନ ବଢ଼ାଇବାକୁ ଶ୍ରୀ ଶାହା ଅନୁରୋଧ କରିଛନ୍ତି।
इसमें बात का बदंकर नहीं बनाना चाहिए। धनखड़ जी संवैधानिक पद पर बैठे, अपने कार्यकाल में उन्होंने संविधान के हिसाब से अच्छा काम किया। इनकी निजी स्वास्थ्य की समस्या के कारण इन्होंने इस्तीफा दिया। इसको ज्यादा खींच कर कुछ ढूंढने का प्रयास नहीं करना चाहिए।
କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି, ଦେଶର ସ୍ୱାଧୀନତାର ଶତବାର୍ଷିକୀ 2047 ସୁଦ୍ଧା ଭାରତ ବିଶ୍ୱର ଶ୍ରେଷ୍ଠ 5ଟି କ୍ରୀଡ଼ା ରାଷ୍ଟ୍ର ମଧ୍ୟରେ ସାମିଲ ହେବାକୁ ଆଶା ରଖିଛି। ଅହମ୍ମଦାବାଦରେ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚମ୍ପିୟନ୍ସିପ୍ର ଉଦ୍ଘାଟନୀ ସମାରୋହକୁ ସମ୍ବୋଧିତ କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ କ୍ରୀଡ଼ା କ୍ଷେତ୍ରରେ ବହୁ ସଫଳତା ହାସଲ କରିଛି। ଏବଂ ଏହି କ୍ଷେତ୍ରରେ ଅନେକ ସଂସ୍କାର ପ୍ରଚଳନ କରାଯାଇଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଆଗାମୀ 10 ବର୍ଷ ମଧ୍ୟରେ ଦେଶକୁ ବିଶ୍ୱର ଶ୍ରେଷ୍ଠ 10 ମଧ୍ୟରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆମେ 2036ରେ ଅଲିମ୍ପିକ୍ ପାଇଁ ବିଡ୍ କରିଛୁ, 2047ରେ ଆମେ ଆମର ସ୍ୱାଧୀନତାର 100 ବର୍ଷ ପାଳନ କରିବୁ ଏବଂ ପ୍ରଧାନମନ୍ତ୍ରୀ ମୋଦି ସେତେବେଳକୁ ବିଶ୍ୱର ଶ୍ରେଷ୍ଠ 5ଟି କ୍ରୀଡ଼ା ରାଷ୍ଟ୍ର ମଧ୍ୟରେ ସାମିଲ ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଦେଶରେ ଏକ କ୍ରୀଡ଼ା ଇକୋସିଷ୍ଟମ୍ ସୃଷ୍ଟି କରିବାର ଆବଶ୍ୟକତା ରହିଛି ଏବଂ ସରକାର ଏ ଦିଗରେ ପ୍ରତିବଦ୍ଧତା ଦେଖାଇଛନ୍ତି। ଗତ ସଂସଦ ଅଧିବେଶନରେ ସରକାର କ୍ରୀଡ଼ା ଶାସନ ବିଲ୍ ଆଗତ କରିଥିଲେ, ଯାହା ଏକ କ୍ରୀଡ଼ାବିତ୍ କୈନ୍ଦ୍ରିକ ବିଲ୍। ଏହି ବିଲ୍ ଜାତୀୟ କ୍ରୀଡ଼ା ମହାସଂଘରେ ମହିଳା ପ୍ରତିନିଧିତ୍ୱକୁ ଗୁରୁତ୍ୱ ଦେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ଅହମ୍ମଦାବାଦରେ 5,400 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବେ। ଗୁଜରାଟକୁ ଦୁଇଦିନିଆ ଗସ୍ତ କାଳରେ ଶ୍ରୀ ମୋଦି ଆଜି ସନ୍ଧ୍ୟାରେ ଅହମ୍ମଦାବାଦରେ ଏକ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଉଦ୍ଘାଟିତ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ 2,500 କୋଟି ଟଙ୍କାର ସହରାଞ୍ଚଳ ବିକାଶ ଯୋଜନା ଏବଂ 1,100 କୋଟି ଟଙ୍କାର ଶକ୍ତି ଯୋଗାଣ ପ୍ରକଳ୍ପ ରହିଛି। ଏ ସମ୍ପର୍କରେ ଆମ ସମ୍ବାଦଦାତାଙ୍କ ଏକ ରିପୋର୍ଟ।
अहमदाबाद मेहसाणा और गांधीनगर में उत्तर गुजरात वीज कंपनी लिमिटेड द्वारा 1,000 करोड़ रुपए से अधिक की विद्युत वितरण संबंधी परियोजनाएं आज शुरू होंगी। प्रधानमंत्री आज अहमदाबाद के रामापिरनो टेकरो क्षेत्र में प्रधानमंत्री आवास योजना शहरी के तहत झुग्गी पुनर्विकास परियोजना का उद्घाटन करेंगे। इसके साथ ही सरदार पटेल रिंग रोड पर चौड़ीकरण कार्य और नगर निगम द्वारा शुरू की जा रही जलापूर्ति तथा स्वेज तंत्र को मजबूत बनाने वाली कई योजनाओं का भी आज शिलान्यास करेंगे। प्रधानमंत्री अहमदाबाद पश्चिम में नए मुद्रांक एवं पंजीकरण भवन तथा गांधीनगर में राज्य स्तरीय डेटा भंडारण केंद्र की आधारशिला भी रखेंगे। अपर्णा खून, आकाशवाणी समाचार, अहमदाबाद।
ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲାଙ୍କୁ ତାଙ୍କ ଜନ୍ମସ୍ଥାନ ଲକ୍ଷ୍ନୌରେ ଭବ୍ୟ ସ୍ୱାଗତ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଏବଂ ମେୟର ସୁଷମା ଖାରକୱାଲ ଚୌଧୁରୀ ଚରଣ ସିଂ ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ କରିଥିଲେ। ଶୁଭାଂଶୁ ତାଙ୍କ ସ୍କୁଲ୍ ଦ୍ୱାରା ଆୟୋଜିତ ବିଜୟ ପରେଡ୍ରେ ଅଂଶଗ୍ରହଣ କରିବା ପରେ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି ଯେ ଶୁଭାଂଶୁ ତାଙ୍କ ସହର ଓ ଦେଶ ପାଇଁ ଯେଉଁ ସମ୍ମାନ ଆଣିଛନ୍ତି ସେ ନେଇ ସମସ୍ତେ ଗର୍ବିତ। ଆଜି ସନ୍ଧ୍ୟାରେ ଉତ୍ତରପ୍ରଦେଶର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶୁଭାଂଶୁଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମ୍ମାନିତ କରିବେ। ଭିଏତନାମରେ ଏକ ଶକ୍ତିଶାଳୀ ଝଡ଼ର ସମ୍ଭାବନା ଥିବାରୁ ସେଠାକାର ସରକାର ବିମାନ ବନ୍ଦରକୁ ବନ୍ଦ କରିଛନ୍ତି। ଏଥିସହିତ ସ୍କୁଲ୍ଗୁଡ଼ିକ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜନସାଧାରଣଙ୍କୁ ନିରାପଦ ସ୍ଥାନକୁ ଚାଲିଯିବା ପାଇଁ ସେଠାକାର ପାଣିପାଗ ବିଭାଗ ପରାମର୍ଶ ଦେଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଘୂର୍ଣ୍ଣିଝଡ଼ କାଜିକି ପ୍ରଭାବରେ ଘଣ୍ଟା ପ୍ରତି 166 କିଲୋମିଟର ବେଗରେ ପବନ ବହିବା ସହିତ ଅପରାହ୍ନ ସୁଦ୍ଧା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ପ୍ରାୟ 5 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏହି ଝଡ଼ ଯୋଗୁଁ ପ୍ରବଳ ବର୍ଷା ଓ ଭୂସ୍କଳନ ଘଟିବାର ସମ୍ଭାବନା ଥିବାରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ବ୍ୟାପକ ଅର୍ଦ୍ଧସାମରିକ ବାହିନୀ ଓ ଉଦ୍ଧାରକାରୀଙ୍କୁ ନିୟୋଜିତ କରାଯାଇଛି। ଉତ୍ତରପ୍ରଦେଶର ବୁଲନ୍ଦସର ନିକଟ 34 ନମ୍ବର ଜାତୀୟ ରାଜପଥରେ ଗତରାତିରେ ଏକ ସଡ଼କ ଦୁର୍ଘଟଣାରେ 9 ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ 2 ଜଣ ମହିଳା ଓ ଜଣେ ଶିଶୁ ରହିଛନ୍ତି। ଏହି ଦୁର୍ଘଟଣାରେ 45ରୁ ଅଧିକ ଆହତ ହୋଇଛନ୍ତି। ଘଟାଲ ଗ୍ରାମ ନିକଟରେ ଏକ କଣ୍ଟେନର ସହିତ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। ରାତି ପ୍ରାୟ 2:15ରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ପାକିସ୍ତାନରେ ମୌସୁମୀ ବର୍ଷା ପ୍ରଭାବରେ 788 ଜଣଙ୍କ ଜୀବନ ଯାଇଥିବା ବେଳେ 1,000ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେଠାକାର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଜୁନ୍ ମାସଠାରୁ ଏପର୍ଯ୍ୟନ୍ତ 200 ଜଣ ଛୋଟ ପିଲା, 170 ଜଣ ମହିଳା ଏବଂ 471 ଜଣ ପୁରୁଷଙ୍କ ମୃତ୍ୟୁ ଘଟିଛି। ଗତ ସପ୍ତାହରେ ଖାଇବର ପଖତୁଆନ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ କେତେକ ଜିଲ୍ଲାରେ ପ୍ରବଳ ବନ୍ୟା ସୃଷ୍ଟି ହୋଇଥିଲା ଏବଂ ସେଥିରେ 13 ଜଣଙ୍କ ମୃତ୍ୟୁ ହେବା ସହ 52 ଜଣ ଆହତ ହୋଇଥିଲେ। ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଖାଇବର ପଖତୁଆନ ଅଞ୍ଚଳରେ ସର୍ବାଧିକ 369 ଜଣଙ୍କ ମୃତ୍ୟୁ ଘଟିଛି। ଆଜି ରାତି 9:30ରେ ଆମର ଦ୍ୱିଭାଷୀ ଲାଇଭ୍ ଫୋନ୍ ଇନ୍ ପ୍ରୋଗ୍ରାମ୍ ପବ୍ଲିକ୍ ସ୍ୱିକ୍ରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ସଚିବ ଏସ୍ କୃଷ୍ଣନ୍ଙ୍କ ସହିତ ଅନ୍ଲାଇନ୍ ଗେମିଂ ନିୟନ୍ତ୍ରଣ ଉପରେ ଏକ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ଆଲୋଚନା ହେବ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ଅନ୍ଲାଇନ୍ ଗେମିଂ ଉପରେ ନୂତନ ଆଇନର ବିଭିନ୍ନ ଦିଗ, ଅନ୍ଲାଇନ୍ ଗେମିଂରୁ ନିଶା ନିବାରଣ ଏବଂ ଆର୍ଥିକ କ୍ଷତିରୁ କିପରି ସୁରକ୍ଷା ପାଇପାରିବେ ସେ ବିଷୟରେ ବିଶେଷଜ୍ଞମାନଙ୍କୁ ପ୍ରଶ୍ନ ପଚାରିପାରିବେ। କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆଜି ରାତି 9:30ରୁ ଟେଲିଫୋନ୍ ନମ୍ଘର 01123717117 ଏବଂ 23314444 ଡାଏଲ କରିପାରିବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତ ଓ ଫିଜି ମଧ୍ୟରେ ସ୍ୱାସ୍ଥ୍ୟ ସାମର୍ଥ୍ୟ ଓ ବୃହତ୍ ପ୍ରକଳ୍ପ ସମ୍ପର୍କିତ ତିନୋଟି ବୁଝାମଣାପତ୍ର ସ୍ୱାକ୍ଷରିତ। ସମ୍ଭିଧାନ 130ତମ ସଂଶୋଧନ ନେଇ ବିରୋଧୀ ଦଳଗୁଡ଼ିକର ପ୍ରତିବାଦକୁ ସମାଲୋଚନା କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ଗୁଜରାଟର ଅହମ୍ମଦାବାଦରେ ଆଜି 5,400 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ସମ୍ବାଦ ଶେଷ ହେଲା।